ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ଆସନ୍ତୁ ସେହି ଉଦ୍ଧାରକର୍ତ୍ତାଙ୍କର ପରିଚୟ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আজির এই শুভ অবসরের আমার ত্রাণকর্তা ও উদ্ধারকর্তা প্রভু যীশুখ্রীষ্ট বহুমূল্য নামে শুভেচ্ছা জনাই আজির এই পথ প্রদর্শিকা কার্যক্রম অংশ হওয়া নিমন্তে স্বাগত করে। প্রভু যীশু বিষয়ে জাণিবা নিমন্তে আপনার আগ্রহ ও উৎসাহ দেখি আমি বিশেষ খুশি। প্রভুঙ্কর অনুগ্রহ আপন সুস্থতার সবলতার থার জাঁি আমি মধ্যে প্রভু নামক বিশেষ ধন্যবাদ দেউ। বাস্তবরে প্রভু আজ আমাকে এই সুন্দর সুযোগ দিয়েছেন তাঁর বাক্য মধ্যে দিয়ে তাঁর স্বর শুণাপাই এবং তাঁর ইচ্ছা ও অভিমত জাঁয়া তেমন আসন্তু আজের এই কার্যক্রম মধ্যে যা পূর্ব তাঁর চরণর নিকটবর্তী হওয়া ও তাঁর এই বাক্য মধ্য গভীর বিষয় মান শিক্ষা করা বুঝবা তাঁর জ্ঞান ভিক্ষা করা। ଆସନ୍ତୁ ବର୍ତ୍ତମାନ ପ୍ରାର୍ଥନାରେ ସମୟ ଅତିବାହିତ କରିବା। ପବିତ୍ର ପ୍ରଭୁ, ତୁମର ପବିତ୍ର ନାମରେ ଧନ୍ୟବାଦ କରୁଅଛି ସୁନ୍ଦର ସମୟ ପାଇଁ, ସୁନ୍ଦର ସୁଯୋଗ ପାଇଁ। ପବିତ୍ର ପ୍ରଭୁ, ଆଜି ମଧ୍ୟ ତୁମେ ଆମମାନଙ୍କୁ ତୁମର ବାକ୍ୟ ଅଧ୍ୟୟନ ତଥା ଶ୍ରବଣ କରିବା ପାଇଁ ସୁଯୋଗ ଦେଇଅଛ। ହଁ ପ୍ରଭୁ, ଏହି ସୁଯୋଗରେ ଯେପରି ଆମମାନେ ସଦ୍ବ୍ୟବହାର କରି ପ୍ରଭୁ ତୁମର ନିକଟବର୍ତ୍ତୀ ହେବାକୁ ପାରିବୁ, ଆତ୍ମିକ ଜୀବନରେ ପ୍ରଭୁ ଆଶୀର୍ବାଦର ଅଧିକାରୀ ହେବାକୁ ପାରିବୁ ଏବଂ ପ୍ରଭୁ ଏହି ଜଗତରେ ଏକ ବିଜୟୀ ଜୀବନ ଯାପନ କରିବା ପାଇଁ ସକ୍ଷମ ହୋଇପାରିବୁ, ସେଥିପାଇଁ ପ୍ରଭୁ ତୁମେ ଆମମାନଙ୍କୁ ଶକ୍ତି ଦେଇ ବଳ ଦେଇ ଆମମାନଙ୍କୁ ତୁମ ନିକଟବର୍ତ୍ତୀ କରାଅ। ପ୍ରଭୁ, ଏହି ବାକ୍ୟ ଯେ କେବଳ ଶୁଣିବୁ ତାହା ନୁହେଁ, ମାତ୍ର ଏହି ବାକ୍ୟ ଅନୁଯାୟୀ ଯେପରି ପ୍ରଭୁ ନିଜ ନିଜର ଜୀବନକୁ ଆମେ ସମୀକ୍ଷା କରି ପ୍ରଭୁ ଯେପରି ତୁମ ନିମନ୍ତେ ପ୍ରସ୍ତୁତ ରହିବାକୁ ପାରିବୁ, ଜାଗ୍ରତ ଜୀବନଯାପନ କରିବାକୁ ପାରିବୁ, ସେଥିପାଇଁ ପ୍ରଭୁ ତୁମେ ଆମମାନଙ୍କୁ ଶକ୍ତି ଦିଅ। ଯେଉଁ ଶ୍ରୋତା ବନ୍ଧୁମାନେ ଆଜି ଏହି କାର୍ଯ୍ୟକ୍ରମ ଶୁଣିବା ନିମନ୍ତେ ରେଡିଓ ପାଖରେ ଅପେକ୍ଷା କରି ବସିଅଛନ୍ତି, ପ୍ରଭୁ ତୁମେ ପ୍ରତ୍ୟେକଙ୍କୁ ଆଶୀର୍ବାଦ କର ଏବଂ ପ୍ରଭୁ ଯାହାର ଯାହା କିଛି ସମସ୍ୟା ଥାଏ ତୁମେ ଦୟାକରି ସମାଧାନ କର ଏବଂ ପ୍ରତ୍ୟେକଙ୍କର ଅଭାବ ତୁମେ ମୋଚନ କର। ବିଶେଷରେ ପ୍ରଭୁ ଆତ୍ମିକ ଅଭାବ ତୁମେ ମୋଚନ କରି ଆତ୍ମିକ ଜୀବନରେ ପ୍ରଭୁ ତୁମେ ଆମମାନଙ୍କ ପ୍ରତ୍ୟେକଙ୍କୁ ବଳିଷ୍ଠ ହେବା ନିମନ୍ତେ ସାହାଯ୍ୟ କର। ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆଜି ଆମେ ଗୀତ ସଂହିତାର 51 ପର୍ବଟିକୁ ଅଧ୍ୟୟନ କରିବା। ଗୀତ 51 ପର୍ବଟି ଦାଉଦଙ୍କର ମହାନ ଅନୁତାପର ଗୀତ। ଏହି ଗୀତଟି ଦାଉଦ ବତ୍ସେବାଠାରେ ଗମନ କଲା ଉତ୍ତାରେ ତାଙ୍କ ନିକଟକୁ ନାଥନ ଭବିଷ୍ୟତ ବକ୍ତା ଆସିବା ସମୟରେ ରଚିତ। ଏହି ଗୀତରେ ଦାଉଦ ତାହାଙ୍କର ପାପ ନିମନ୍ତେ ଅନୁତାପ କରି ତାହା ପ୍ରଭୁଙ୍କଠାରେ ସ୍ୱୀକାର କରନ୍ତି। ସଂକ୍ଷେପରେ କହିବାକୁ ଗଲେ, ଦାଉଦ ଈଶ୍ୱରଙ୍କ ଆଜ୍ଞାଗୁଡ଼ିକ ମଧ୍ୟରୁ 2 ଆଜ୍ଞା ଲଙ୍ଘନ କରିଥିଲେ। ସେ 10 ଆଜ୍ଞା ମଧ୍ୟରୁ 7 ଆଜ୍ଞା ଲଙ୍ଘନ କରିଥିଲେ, ଯାହାକି ବ୍ୟଭିଚାର ନକର, କାରଣ ସେ ବତ୍ସେବା ସହିତ ବ୍ୟଭିଚାର କଲେ ଓ ସେ ଦଶ ଆଜ୍ଞା ମଧ୍ୟରୁ ଷଷ୍ଠ ଆଜ୍ଞାଟିକୁ ଲଙ୍ଘନ କରିଥିଲେ, ଯାହାକି ମନୁଷ୍ୟର ପ୍ରାଣବଧ ନ କର ବା ନରହତ୍ୟା ନ କର, କାରଣ ସେ ବତ୍ସେବାକୁ ଗ୍ରହଣ କରିବା ନିମନ୍ତେ ତାହାର ସ୍ୱାମୀ ଉରିୟକୁ କୁଟଚକ୍ରାନ୍ତ ଦ୍ୱାରା ବଧ କରିଥିଲେ, ଯେ କି ତାହାଙ୍କର ଜଣେ ଅତି ବିଶ୍ୱସ୍ତ ଅନୁକାରୀ ଓ ଯୋଦ୍ଧା ଥିଲେ। କିନ୍ତୁ ଏହି ଘଟଣା ପରେ ଦାଉଦ ଯଦିଓ ସେହି ପାପକୁ ଛପାଇ ରଖିବାକୁ ଚେଷ୍ଟା କରିଥିଲେ ଓ କାହାକୁ କିଛି କହିନଥିଲେ, ମାତ୍ର ସେ ନିଜେ ଶାନ୍ତିରେ ରହିପାରିନଥିଲେ। ତାଙ୍କର ବିବେକ ତାହାଙ୍କୁ ଗଞ୍ଜଣା ଦେଉଥିଲା। ସେ ଭାବିଥିଲେ ଯେ ସେ ତହିଁରୁ ନିସ୍ତାର ପାଇଯିବ ବୋଲି, ମାତ୍ର ତାହା ସମ୍ଭବପର ନଥିଲା, କାରଣ ସେ ଜଣେ ଈଶ୍ୱରଙ୍କର ଭକ୍ତ ତଥା ଉତ୍ତମ ରାଜା ଥିଲେ ଓ ସେ ଈଶ୍ୱରଙ୍କୁ ଜାଣିଥିଲେ। ଓ ଜଣେ ରାଜା ହିସାବରେ ମଧ୍ୟ ତାହାଙ୍କୁ ଅଧିକ ଯତ୍ନବାନ ହେବାକୁ ଥିଲା ଓ ନିଜର ଆଦର୍ଶ ରକ୍ଷା କରିବାକୁ ଥିଲା, ମାତ୍ର ସେ ତାହା ରକ୍ଷା କରି ନ ପାରିବାରୁ ଆପଣା ମନରେ ଅଶାନ୍ତି ତଥା ଅସ୍ଥିରତା ଅନୁଭବ କରୁଥିଲେ। ତେବେ ଏହି ଘଟଣା ଘଟିବାଠାରୁ ନାଥନ ଭବିଷ୍ୟତ ବକ୍ତା ଆସି ତାହାଙ୍କ ସହିତ ସାକ୍ଷାତ କରି ତାହାଙ୍କୁ ଅନୁଯୋଗ କରିବାର ସମୟ ମଧ୍ୟରେ ସେ ସେହି ପାପକୁ ଛପାଇ ରଖି ଯେଉଁ ପ୍ରକାର ମାନସିକ ଅସ୍ଥିରତା ତଥା ଅଶାନ୍ତି ମଧ୍ୟରେ କାଳକ୍ଷେପଣ କରୁଥିଲେ, ତାହା ସେ ଗୀତ 32 ପର୍ବରେ ପ୍ରକାଶ କରିସାରିଛନ୍ତି, ଯାହାକି ଆମେ ଏଥିପୂର୍ବରୁ ଆଲୋଚନା କରିସାରିଛୁ। ତେବେ ଦ୍ୱିତୀୟ ସାମୁଏଲ ପୁସ୍ତକ 12 ପର୍ବରେ ଆମେ ଏହି ଗୀତ 51 ପର୍ବର ଏକ ଐତିହାସିକ ପୃଷ୍ଠଭୂମି ଲକ୍ଷ୍ୟ କରିବାକୁ ପାରୁ, ଯେଉଁଠାରେ କି ନାଥନ ଭବିଷ୍ୟତ ବକ୍ତାଙ୍କ ସହିତ ଦାଉଦଙ୍କର କଥୋପକଥନ ହୋଇଅଛି ଓ ନାଥନ ଭବିଷ୍ୟତ ବକ୍ତା ତାହାଙ୍କୁ ସିଧାସଳଖ ତାହାଙ୍କ ପାପ ନିମନ୍ତେ ଅନୁଯୋଗ କରିଅଛନ୍ତି ଓ ଦାଉଦ ମଧ୍ୟ ନିଜର ପାପକୁ ମାନିନେଇ ତାହା ପ୍ରଭୁଙ୍କଠାରେ ସ୍ୱୀକାର କରିଅଛନ୍ତି। ତେବେ ଦେଖନ୍ତୁ ଦ୍ୱିତୀୟ ସାମୁଏଲ 12 ପର୍ବର 10 ପଦରୁ 14 ପଦ ମଧ୍ୟରେ ଏହିପରି ଲେଖା ଅଛି, ଏହେତୁ ତୁମ୍ଭ ଗୃହରୁ ଖଡ଼ଗ କେବେ ଯିବ ନାହିଁ, କାରଣ ତୁମ୍ଭେ ଆମ୍ଭକୁ ତୁଚ୍ଛ କରି ତୁମ୍ଭ ଭାର୍ଯ୍ୟା ହେବା ପାଇଁ ହିତୀୟ ଉରିୟର ଭାର୍ଯ୍ୟାକୁ ନେଇଅଛ। ସଦାପ୍ରଭୁ ଏହି କଥା କହନ୍ତି, ଦେଖ ଆମ୍ଭେ ତୁମ୍ଭ ନିଜ ବଂଶରୁ ତୁମ୍ଭ ବିରୁଦ୍ଧରେ ଅମଙ୍ଗଳ ଉତ୍ପନ୍ନ କରିବା ଓ ଆମ୍ଭେ ତୁମ୍ଭ ଭାର୍ଯ୍ୟାମାନଙ୍କୁ ତୁମ୍ଭ ସମ୍ମୁଖରେ ନେଇ ତୁମ୍ଭ ଆତ୍ମୀୟକୁ ଦେବା, ତହିଁରେ ସେ ଏହି ସୂର୍ଯ୍ୟ ସମ୍ମୁଖରେ ତୁମ୍ଭ ଭାର୍ଯ୍ୟାଗଣ ସହିତ ଶୟନ କରିବ। ତୁମ୍ଭେ ଏହା ଗୋପନରେ କଲ, ମାତ୍ର ଆମ୍ଭେ ଏହି କର୍ମ ସମୁଦାୟ ଇସ୍ରାଏଲ ଆଗରେ ସୂର୍ଯ୍ୟ ସମ୍ମୁଖରେ କରିବା। ସେତେବେଳେ ଦାଉଦ ନାଥନଙ୍କୁ କହିଲେ, ମୁଁ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛି। ଏଥିରେ ନାଥନ ଦାଉଦଙ୍କୁ କହିଲେ, ସଦାପ୍ରଭୁ ତୁମ୍ଭର ପାପ ମଧ୍ୟ ଦୂର କରିଅଛନ୍ତି, ତୁମ୍ଭେ ମରିବ ନାହିଁ। ତଥାପି ଏହି କର୍ମ ଦ୍ୱାରା ନିନ୍ଦା କରିବା ପାଇଁ ସଦାପ୍ରଭୁଙ୍କ ଶତ୍ରୁମାନଙ୍କୁ ତୁମ୍ଭେ ନିତାନ୍ତ ସୁଯୋଗ ଦେଇଅଛ, ଏହେତୁ ତୁମ୍ଭର ଏହି ଯେ ସନ୍ତାନ ଜନ୍ମିଅଛି ସେ ନିଶ୍ଚୟ ମରିବ। ଏହା ହିଁ ଥିଲା ଦାଉଦଙ୍କ ପ୍ରତି ନାଥନ ଭବିଷ୍ୟତ ବକ୍ତାଙ୍କ ଦ୍ୱାରା ସଦାପ୍ରଭୁଙ୍କର ସମ୍ବାଦ। ଏହା ହିଁ ହେଉଛି ଏହି ଗୀତ 51 ପର୍ବର ଐତିହାସିକ ପୃଷ୍ଠଭୂମି, କାରଣ ଏହାପରେ ଦାଉଦ ତାହାଙ୍କର ନିଭୃତ କୋଠରୀ ମଧ୍ୟକୁ ଯାଇ ନିଜର ପାପ ନିମନ୍ତେ କ୍ଷମା ପ୍ରାର୍ଥନା କଲେ, ଯାହାକି ଏହି 51 ଗୀତ ପ୍ରକାଶ କରେ। ଏହି ଗୀତ 51 ପର୍ବଟିକୁ ଅତି ସୁନ୍ଦର ଭାବେ ତିନି ଭାଗରେ ବିଭକ୍ତ କରାଯାଇଅଛି। ପ୍ରଥମ ତିନି ପଦରେ ପାପର ହୃଦ୍ବୋଧ ଓ ବିବେକର ପ୍ରାର୍ଥନା, ଏହାପରେ ଚାରି ପଦରୁ ଆଠ ପଦ ମଧ୍ୟରେ ପାପ ସ୍ୱୀକାରୋକ୍ତି ଓ ଈଶ୍ୱରଙ୍କ ଦୟା ନିମନ୍ତେ ପ୍ରାର୍ଥନା, ଓ ତୃତୀୟରେ 9 ପଦରୁ 19 ପଦ ମଧ୍ୟରେ ସୂଚି ଓ ସହଭାଗିତା ନିମନ୍ତେ ପ୍ରାର୍ଥନା। ତେବେ 51 ପର୍ବର ପ୍ରଥମ ତିନି ପଦରେ ପାପର ବିବେକ ଓ ହୃଦ୍ବୋଧର ପ୍ରାର୍ଥନା ବିଷୟ ନେଇ ଏହିପରି ପ୍ରକାଶ କରାଯାଇଅଛି। ଦେଖନ୍ତୁ ଏଠାରେ ଏହିପରି ଲେଖା ଅଛି, ହେ ପରମେଶ୍ୱର, ଆପଣା ସ୍ନେହପୂର୍ଣ୍ଣ କରୁଣାନୁସାରେ ମୋ ପ୍ରତି ଦୟା କର, ତୁମ୍ଭ କୃପାର ବାହୁଲ୍ୟ ଅନୁସାରେ ମୋର ଅଧର୍ମ ମାର୍ଜନା କର, ମୋ ଅପରାଧରୁ ମୋତେ ସମ୍ପୂର୍ଣ୍ଣ ପ୍ରକ୍ଷାଳନ କର ଓ ମୋ ପାପରୁ ମୋତେ ଶୁଚି କର, କାରଣ ମୁଁ ଆପଣା ଅଧର୍ମ ସ୍ୱୀକାର କରୁଅଛି ଓ ମୋ ପାପ ସର୍ବଦା ମୋ ସମ୍ମୁଖରେ ଅଛି। ଦାଉଦ ନିଜର ପାପକୁ ତିନୋଟି ଭାଗରେ ବିଭକ୍ତ କରନ୍ତି, ଅଧର୍ମ, ଅପରାଧ ଓ ପାପ। ଅଧର୍ମ ହେଉଛି ଈଶ୍ୱର ମନୁଷ୍ୟ ନିମନ୍ତେ ଯେଉଁ ଶାରୀରିକ, ନୈତିକ ଓ ଆତ୍ମିକ ବିଧିବିଧାନ ପ୍ରଦାନ କରିଅଛନ୍ତି, ତହିଁର ସୀମା ଲଙ୍ଘନ କରିବା ହେଉଛି ଅଧର୍ମ। ଅପରାଧ ଯାହାକି ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ ଓ ଭୁଲ, ଯାହା ନିମନ୍ତେ ଆପଣ କ୍ଷମା ପ୍ରାର୍ଥନା କରିପାରିବେ ନାହିଁ, ଆପଣ ଏହାକୁ କ୍ଷମା କରିପାରିବେ ନାହିଁ। ପାପ, ପାପର ଅର୍ଥ ହେଉଛି ଚିହ୍ନ ହରେଇବା। ଈଶ୍ୱର ମନୁଷ୍ୟ ନିମନ୍ତେ ଯେଉଁ ସମସ୍ତ ବିଧିବିଧାନ ତଥା ନୀତିନିୟମମାନ ପ୍ରଣୟନ କରିଅଛନ୍ତି ସେହିସବୁକୁ ନ ମାନିବା ହେଉଛି ପାପ। ତେବେ ଦାଉଦଙ୍କର ଅନୁଭୂତି ହେଉଛି ଯେ ସେ ପାପ ବିଷୟରେ ବାସ୍ତବ ଭାବରେ ଗଭୀର ହୃଦ୍ବୋଧ ପାଇଲେ। ଏହା ଅତି ଦାରୁଣ ତଥା ଆଘାତ ତଥା ଯନ୍ତ୍ରଣାଦାୟକ ଥିଲା। ତାଙ୍କର ନିଜର ବିବେକ ତାହାଙ୍କୁ ଦୋଷାରୋପ କରୁଥିଲା ଓ କହୁଥିଲା, ଦାଉଦ, ତୁମେ ମହାପାପ କରିଅଛ। ବର୍ତ୍ତମାନ ଦାଉଦଙ୍କର ବିବେକ ତାହାଙ୍କୁ ଆଘାତ ଦେଉଛି ଓ ସେହି ବିବେକର କ୍ରନ୍ଦନ ପାପର ହୃଦ୍ବୋଧ ଥିଲା। କାରଣ ମୁଁ ଆପଣା ଅଧର୍ମ ସ୍ୱୀକାର କରୁଅଛି ଓ ମୋ ପାପ ସର୍ବଦା ମୋ ସମ୍ମୁଖରେ ଅଛି। ଅର୍ଥାତ୍ ଦାଉଦ କହନ୍ତି ଯେ ସେ ଭୁଲ କରିଅଛନ୍ତି। ପ୍ରିୟ ବନ୍ଧୁ, ଆଜି ଆମମାନଙ୍କ ବିବେକ ଯେଉଁ ପାପ ବିଷୟ ନେଇ ଆମମାନଙ୍କୁ ଗଞ୍ଜଣା ଦିଏ, ସେଥିପ୍ରତି କ'ଣ ଆମେ ସତର୍କ ଅଛୁ କି? ନା ଆମେ ପାପ ଉପରେ ପାପ କରିଚାଲିଛୁ, ପାପକୁ ଲୁଚାଇ ରଖିବା ପାଇଁ ଚେଷ୍ଟା କରୁଛୁ? ଆସନ୍ତୁ ଏହାପରେ 51 4 7 ମଧ୍ୟରେ ପାପ ସ୍ୱୀକାରର ଓ ଈଶ୍ୱରଙ୍କ ଦୟା ପାଇବା ନିମନ୍ତେ ପ୍ରାର୍ଥନାର ବିଷୟକୁ ଲକ୍ଷ୍ୟ କରିବାକୁ ପାରିବା। ଏହା ପାପ ସ୍ୱୀକାରୋକ୍ତିର ପ୍ରାର୍ଥନା। ଦେଖନ୍ତୁ 51 4 ଏହିପରି ଲେଖା ଅଛି, ମୁଁ ତୁମ୍ଭ ବିରୁଦ୍ଧରେ, କେବଳ ତୁମ୍ଭ ବିରୁଦ୍ଧରେ ପାପ କରିଅଛି, ଆଉ ତୁମ୍ଭ ଦୃଷ୍ଟିରେ ଯାହା ମନ୍ଦ ତାହା ହିଁ କରିଅଛି। ତେଣୁ ତୁମେ କଥା କହିବା ବେଳେ ଧାର୍ମିକ ଓ ବିଚାର କରିବା ବେଳେ ନିର୍ଦ୍ଦୋଷ ହେବ। ପାପ ସଦାସର୍ବଦା ଈଶ୍ୱରଙ୍କ ବିରୁଦ୍ଧରେ ଯାଏ, ମାତ୍ର ଧର୍ମ ତାହାଙ୍କ ସପକ୍ଷରେ ଥାଏ। ସେ ଈଶ୍ୱରଙ୍କ ଆଜ୍ଞା ଲଙ୍ଘନ କରିବା ଦ୍ୱାରା ଈଶ୍ୱରଙ୍କ ବିରୁଦ୍ଧରେ ପାପ କଲେ ଓ ଈଶ୍ୱରଙ୍କୁ ତୁଚ୍ଛ କଲେ, ତେଣୁ ସେ ଈଶ୍ୱରଙ୍କ ନିକଟରେ ତାହା ସ୍ୱୀକାର କଲେ, ଯାହାକି 2 Samuel 12:10 ଲେଖା ଅଛି। ଏହେତୁ ତୁମ୍ଭ ଗୃହରୁ କେବେ ଖଡ଼ଗ ଯିବ ନାହିଁ, କାରଣ ତୁମ୍ଭେ ଆମ୍ଭକୁ ତୁଚ୍ଛ କରି ତୁମ୍ଭ ଭାର୍ଯ୍ୟା ହେବା ପାଇଁ ହିତ୍ୟ ଉରିୟର ଭାର୍ଯ୍ୟାକୁ ନେଇଅଛ। ଏହାପରେ ଦାଉଦ ନାଥନ ଭବିଷ୍ୟତ ବକ୍ତାଙ୍କୁ ନିଜର ପାପ ସ୍ୱୀକାର କରିବାକୁ ଯାଇ ଏହିପରି କହନ୍ତି, ଯାହାକି 2 Samuel 12:13-14 ଏହିପରି ଲେଖା ଅଛି, ସେତେବେଳେ ଦାଉଦ ନାଥନଙ୍କୁ କହିଲେ, ମୁଁ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛି। ଏଥିରେ ନାଥନ ଦାଉଦଙ୍କୁ କହିଲେ, ସଦାପ୍ରଭୁ ତୁମ୍ଭର ପାପ ମଧ୍ୟ ଦୂର କରିଅଛନ୍ତି, ତୁମେ ମରିବ ନାହିଁ। ତଥାପି ଏହି କର୍ମ ଦ୍ୱାରା ନିନ୍ଦା କରିବା ପାଇଁ ସଦାପ୍ରଭୁଙ୍କ ଶତ୍ରୁମାନଙ୍କୁ ତୁମେ ନିତାନ୍ତ ସୁଯୋଗ ଦେଇଅଛ, ଏହେତୁ ତୁମ୍ଭର ଏହି ଯେ ସନ୍ତାନ ଜନ୍ମିଅଛି ସେ ନିଶ୍ଚୟ ମରିବ। ଦାଉଦ ତାହାଙ୍କ ପାପର ପ୍ରତିଫଳ ଭୋଗ କଲେ। ସେହି ଶିଶୁପୁତ୍ର କେବଳ ମଲା ନାହିଁ, ମାତ୍ର ସେ ତାହାଙ୍କର ଅବସାଲମ ନାମକ ଯେଉଁ ପୁତ୍ରକୁ ଅଧିକ ପ୍ରେମ କରୁଥିଲେ ସେ ମଧ୍ୟ ମଲା। ଦାଉଦ ତାହାଙ୍କର ମରଣ ପର୍ଯ୍ୟନ୍ତ ତାହାଙ୍କର ପାପ ନିମନ୍ତେ ମୂଲ୍ୟ ଦେଲେ। ଦାଉଦ ଯଦିଓ ପାପ ସ୍ୱୀକାର କରିବା ଦ୍ୱାରା ଉଦ୍ଧାର ପାଇଲେ, ମାତ୍ର ତହିଁ ନିମନ୍ତେ ତାହାଙ୍କୁ ଓ ତାହାଙ୍କର ପରିବାରବର୍ଗଙ୍କୁ ତହିଁର ପ୍ରତିଫଳ ଭୋଗ କରିବାକୁ ହେଲା। ପ୍ରିୟ ବନ୍ଧୁ, ଦାଉଦ ତାହାଙ୍କର ପାପ ନିମନ୍ତେ ମୂଲ୍ୟ ଦେଲେ। ବର୍ତ୍ତମାନ ଦାଉଦ ସ୍ପଷ୍ଟ ଭାବେ ପ୍ରକାଶ କରନ୍ତି ଯେ ଏହି ପାପ ସେହି ପାପର ସ୍ୱଭାବ ମଧ୍ୟକୁ ଫେରିଯାଏ। ଦେଖନ୍ତୁ 51:5 ଲେଖା ଅଛି, ଦେଖ, ଅପରାଧରେ ମୁଁ ନିର୍ମିତ ହେଲି ଓ ପାପରେ ମୋ ମାତା ମୋତେ ଗର୍ଭରେ ଧାରଣ କଲା। ଦାଉଦ ଓ ଆମେ ପ୍ରତ୍ୟେକ ମଧ୍ୟ ସେହି ପାପର ସ୍ୱଭାବ ସହିତ ଏହି ଜଗତକୁ ଆସିଅଛୁ। ଦାଉଦ ସ୍ୱୀକାର କରନ୍ତି ଯେ ତାହାଙ୍କର ସେହି ପାପର ସ୍ୱଭାବ ରହିଅଛି। ଆଜି ମଧ୍ୟ ଆମମାନଙ୍କର ସେହି ପାପର ସ୍ୱଭାବ ରହିଅଛି। ଆଜି ମଧ୍ୟ ଆମମାନେ ପାପ କରିବସୁ, ମାତ୍ର ସେହି ପ୍ରଭୁ ଯୀଶୁଖ୍ରୀଷ୍ଟ ଆମମାନଙ୍କ ନିମନ୍ତେ ସେହି ପାପର ପ୍ରାୟଶ୍ଚିତ ରୂପ ବଳି ଉତ୍ସର୍ଗ କଲେ ଆମମାନଙ୍କୁ ଉଦ୍ଧାର କରିବା ପାଇଁ। 51:6 ଲେଖା ଅଛି, ଦେଖ, ତୁମ୍ଭେ ଅନ୍ତରରେ ସତ୍ୟତା ଚାହୁଁଅଛ, ପୁଣି ତୁମେ ଗୁଢ଼ ସ୍ଥାନରେ ମୋତେ ଜ୍ଞାନ ଶିକ୍ଷା ଦେବ। ସେ ଅନ୍ତରରେ ସତ୍ୟତା ଚାହାନ୍ତି। ଆପଣ ବାପ୍ତିସ୍ମ ନେଇଥାଇପାରନ୍ତି, ମଣ୍ଡଳୀର ସଭ୍ୟ ସଭ୍ୟା ହୋଇଥାଇପାରନ୍ତି, ନିୟମିତ ଉପାସନାରେ ଯୋଗ ଦେଇପାରନ୍ତି, ମାତ୍ର ତାହା ବଡ଼ ବିଷୟ ନୁହେଁ। ମାତ୍ର ଆପଣଙ୍କ ଅନ୍ତଃକରଣର ବାସ୍ତବ ପରିବର୍ତ୍ତନ ଆବଶ୍ୟକ, ତାହା ହିଁ ପ୍ରଭୁ ଆପଣଙ୍କ ଜୀବନରେ ଲକ୍ଷ୍ୟ କରନ୍ତି। 51:7 ଲେଖା ଅଛି, ଏସବୁ ଦେଇ ମୋତେ ନିର୍ମଳ କର, ତହିଁରେ ମୁଁ ଶୁଚି ହେବି। ମୋତେ ପ୍ରକ୍ଷାଳନ କର, ତହିଁରେ ମୁଁ ହିମଠାରୁ ଶୁକ୍ଳ ହେବି। ସଦାପ୍ରଭୁ କେବଳ ତାହାଙ୍କର ପାପ କ୍ଷମା କରିଦେଲେ ନାହିଁ, ସେ ମଧ୍ୟ ତାହାଙ୍କ ନିମନ୍ତେ ବଳିଦାନର ପଥ ପ୍ରସ୍ତୁତ କଲେ, ଯେପରି ସେ କ୍ଷମାପ୍ରାପ୍ତ ହୁଅନ୍ତି, ମୃତ୍ୟୁରୁ ଉଦ୍ଧାରପ୍ରାପ୍ତ ହୁଅନ୍ତି। ଆପଣ ଦେଖନ୍ତୁ, ଏହି ଏସବୁ ଏକ ତୃଣ ସଦୃଶ, ଯାହାକୁ କି ପୁରାତନ ନିୟମରେ ରକ୍ତସେଚନ କାର୍ଯ୍ୟରେ ଓ ଶୁଚୀକରଣର କାର୍ଯ୍ୟରେ ବ୍ୟବହାର କରାଯାଉଥିଲା। ତେଣୁ ଏଥିରୁ ଜଣାଯାଏ ଯେ ଦାଉଦ ସେହି ବଳିଦାନର ବିଷୟକୁ ପ୍ରକାଶ କରନ୍ତି, ଯାହାକି ପାପ କ୍ଷମା ଆଣିଦେଇଥାଏ। ପୁରାତନ ନିୟମରେ ଏହି ଏସବୁ 3 ଉଦ୍ଦେଶ୍ୟ ନେଇ ବ୍ୟବହୃତ ହୋଇଥିବାର ଆମେ ଲକ୍ଷ୍ୟ କରିବାକୁ ପାରୁ। ପ୍ରଥମତଃ, ଇସ୍ରାଏଲ ସନ୍ତାନଗଣ ସେହି ମିଶ୍ର ଦେଶରୁ ବାହାର ହେବା ପୂର୍ବରୁ ପ୍ରଥମ ଜାତ ସଂହାରରୁ ନିସ୍ତାର ପାଇବା ନିମନ୍ତେ ଏହି ଏସବୁ ଦ୍ୱାରା ବଳିକୃତ ମେଷର ରକ୍ତ ନେଇ ସେମାନଙ୍କ ଗୃହର 2 ବାଜୁବନ୍ଧ ଓ କପାଳିରେ ଲଗାଇଥିଲେ। ଦ୍ୱିତୀୟରେ, କୁଷ୍ଠୀମାନଙ୍କର ଶୁଚୀକରଣ ନେଇ ଏହି ଏସବୁ ବ୍ୟବହାର କରାଯାଉଥିଲା। ଓ ତୃତୀୟରେ, ଇସ୍ରାଏଲ ସନ୍ତାନଗଣ ସେହି ପ୍ରାନ୍ତର ମଧ୍ୟରେ ଯାତ୍ରା କରିବା ସମୟରେ ସେମାନଙ୍କ ମଧ୍ୟରୁ ଯଦି କେହି ପାପ କରୁଥିଲା, ସେହି ପାପର ଶୁଚୀକରଣାର୍ଥେ ସେମାନଙ୍କୁ ଯେପରି ପ୍ରାନ୍ତର ମଧ୍ୟରେ ଯାତ୍ରା ସ୍ଥଗିତ ରଖି ବଳିଦାନ କରିବାକୁ ନ ପଡ଼େ, ଏଥିନିମନ୍ତେ ସେମାନେ ଏକ ନାଲି ଗାଭୀକୁ ମାରି ତାହାକୁ ଏସବୁ ସହିତ ଅଗ୍ନିରେ ଦଗ୍ଧ କରି ସେହି ଦଗ୍ଧୀଭୂତ ଭସ୍ମକୁ ଏକତ୍ର କରି ସେମାନଙ୍କ ସଙ୍ଗରେ ନେଇ ପ୍ରାନ୍ତର ମଧ୍ୟରେ ଯାତ୍ରା କରୁଥିଲେ। ତେଣୁକରି ଏହି ଏସବୁ ଦ୍ୱାରା ଶୁଚୀକରଣର ବିଷୟ ବଳିଦାନର ବିଷୟକୁ ଉପସ୍ଥାପିତ କରେ, ଯାହାକି ଦାଉଦ ଆବଶ୍ୟକ କରୁଥିଲେ, କାରଣ ବଳିଦାନ ବିନା ପାପମୋଚନ ଅସମ୍ଭବ। ସେଥିପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଏହି ଜଗତକୁ ଆସି ଆମ୍ଭମାନଙ୍କର ପାପ ନିମନ୍ତେ କୃଷାର୍ପିତ ହେବାକୁ ପଡ଼ିଲା, ଯିଏକି ଆମମାନଙ୍କ ନିମନ୍ତେ ସେହି ପ୍ରାୟଶ୍ଚିତ ବଳିସ୍ୱରୂପ ହେଲେ। ଈଶ୍ୱର ସେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମଧ୍ୟ ଦେଇ ଆମମାନଙ୍କ ପ୍ରତି ଆପଣାର ମହାଦୟା ଓ ଅନୁଗ୍ରହ ପ୍ରକାଶ କଲେ ଓ ସେହି ଉଦ୍ଧାରର କାର୍ଯ୍ୟ ସାଧନ କଲେ। ସେଥିପାଇଁ ଏଫିସି 1 7 ଲେଖା ଅଛି, ତାହାଙ୍କ ଅନୁଗ୍ରହ ରୂପ ନିଧି ଅନୁସାରେ ଆମ୍ଭେମାନେ ସେହି ପ୍ରିୟତମଙ୍କଠାରେ ତାହାଙ୍କ ରକ୍ତ ଦ୍ୱାରା ମୁକ୍ତି ଅର୍ଥାତ୍ ଅପରାଧ ସବୁର କ୍ଷମାପ୍ରାପ୍ତ ହୋଇଅଛୁ। ତେଣୁ ଏହି ଏସବୁ ଦ୍ୱାରା ଶୁଚୀକରଣ ଆମମାନଙ୍କ ଜୀବନ ନିମନ୍ତେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମୃତ୍ୟୁକୁ ପ୍ରକାଶ କରେ। ଏହାପରେ 51 9-19 ମଧ୍ୟରେ ଶୁଚୀକରଣ ଓ ସହଭାଗିତା ନିମନ୍ତେ ପ୍ରାର୍ଥନାର ବିଷୟକୁ ଲକ୍ଷ୍ୟ କରିବାକୁ ଯିବା। ଏହା ହିଁ ଥିଲା ଦାଉଦଙ୍କର ପ୍ରାର୍ଥନା। ଦେଖନ୍ତୁ, 51:9 ଏହିପରି ଲେଖା ଅଛି, ମୋ ପାପ ସମୂହ ପ୍ରତି ଆପଣା ମୁଖ ଆଚ୍ଛାଦନ କର ଓ ମୋ ଅପରାଧ ସବୁ ମାର୍ଜନା କର। ଦାଉଦ ନିଜର ପାପ ଓ ଅଧର୍ମରୁ ପରିଷ୍କୃତ ହେବା ନିମନ୍ତେ ପ୍ରାର୍ଥନା କରିଥିଲେ। ଏହାପରେ 51:10 ଲେଖା ଅଛି, ହେ ପରମେଶ୍ୱର, ମୋ ଅନ୍ତରରେ ଶୁଚି ଅନ୍ତଃକରଣ ସୃଷ୍ଟି କର ଓ ମୋ ମଧ୍ୟରେ ସୁସ୍ଥିର ଆତ୍ମା ନୂତନ କର। ଦାଉଦ ଏକ ନୂତନ ହୃଦୟ ପାଇବା ନିମନ୍ତେ ବା ଏକ ନୂତନ ଜୀବନ ପାଇବା ନିମନ୍ତେ ପ୍ରାର୍ଥନା କରିଥିଲେ। ଦାଉଦଙ୍କ ଜୀବନରେ ବା ହୃଦୟରେ ସେପରି କିଛି ଉତ୍ତମତା ନଥିଲା ଯାହାକୁ ନେଇ ଈଶ୍ୱର ବ୍ୟବହାର କରିପାରିଥାନ୍ତେ। ପ୍ରିୟ ବନ୍ଧୁ, ଆଜି ଆମମାନଙ୍କ ଜୀବନରେ ମଧ୍ୟ ସେ ପ୍ରକାର ନୂତନ ବିଷୟ କିଛି ନାହିଁ, ମାତ୍ର ସେହି ଖ୍ରୀଷ୍ଟଙ୍କୁ ଗ୍ରହଣ କରିବା ଦ୍ୱାରା ଆମମାନେ ନୂତନ ହୃଦୟ ପ୍ରାପ୍ତ ହୋଇପାରିବା। ସେଥିପାଇଁ 2 କରନ୍ଥିୟ 5:17 ଲେଖା ଅଛି, ଅତେବେ ଯେ କେହି ଖ୍ରୀଷ୍ଟଙ୍କଠାରେ ଅଛି ସେ ନୂତନ ସୃଷ୍ଟି ହୋଇଅଛି, ପୁରାତନ ବିଷୟ ସବୁ ଲୋପ ପାଇଅଛି, ଆଉ ଦେଖ ନୂତନ ବିଷୟ ସବୁ ହୋଇଅଛି। ପ୍ରିୟ ବନ୍ଧୁ, ଆଜି ଆମମାନେ କ'ଣ ସେହି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ଏକ ନୂତନ ଜୀବନ ପ୍ରାପ୍ତ ହୋଇପାରିଛୁ କି, ଏକ ନୂତନ ଆନନ୍ଦ ଶାନ୍ତି ଉପଲବ୍ଧି କରିପାରିଛୁ କି, ଏକ ନୂତନ ସ୍ୱଭାବ ଧାରଣ କରିପାରିଛୁ କି? ମାତ୍ର ଯେପର୍ଯ୍ୟନ୍ତ ଆମେ ସେହି ଖ୍ରୀଷ୍ଟଙ୍କୁ ଆମମାନଙ୍କ ହୃଦୟରେ ସ୍ଥାନ ଦେଇନାହୁଁ, ଗ୍ରହଣ କରିନାହୁଁ, ସେପର୍ଯ୍ୟନ୍ତ ଆମମାନେ ସେହି ନୂତନ ହୃଦୟ ପ୍ରାପ୍ତ ହୋଇପାରିବା ନାହିଁ। ସେହି ପ୍ରଭୁ ଯୀଶୁଖ୍ରୀଷ୍ଟ ହିଁ ଆମମାନଙ୍କୁ ନୂତନ ହୃଦୟ ଦାନ କରନ୍ତି। ଦାଉଦ ସେଦିନ ନୂତନ ହୃଦୟ ପାଇବା ନିମନ୍ତେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଆଉ ପ୍ରଭୁ ମଧ୍ୟ ତାହାଙ୍କର ପ୍ରାର୍ଥନା ଶୁଣି ତାଙ୍କର ପାପ କ୍ଷମା କରି ତାହାଙ୍କୁ ଏକ ନୂତନ ହୃଦୟ ଦେଇଥିଲେ। ତାଙ୍କର ପରବର୍ତ୍ତୀ ଜୀବନ ଈଶ୍ୱରଙ୍କର ଆଶୀର୍ବାଦର ଜୀବନ ଥିଲା। ତାଙ୍କର ପରବର୍ତ୍ତୀ ଜୀବନରେ ସିଏ ଆଉ ସେପରି କେବେ ଭୁଲ କରିନଥିଲେ। ପ୍ରିୟ ବନ୍ଧୁ, ଏହି ଜଗତରେ ବାସ୍ତବ ଭାବରେ ଏକ ଧାର୍ମିକ ଜୀବନଯାପନ କରିବାକୁ ହେଲେ ଆମମାନଙ୍କୁ ଜଣଙ୍କର ସହାୟତା ଆବଶ୍ୟକ। ଏହି ଜଗତରେ ପାପରୁ ଉଦ୍ଧାର ପାଇବାକୁ ହେଲେ ଆମମାନଙ୍କୁ ଜଣଙ୍କର ସହାୟତା ଆବଶ୍ୟକ, ଆଉ ସେ ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ, ଯିଏକି ଆମମାନଙ୍କୁ ନୂତନ ହୃଦୟ ଦେବା ନିମନ୍ତେ ସେହି ପ୍ରାୟଶ୍ଚିତ ବଳି ଉତ୍ସର୍ଗ କରିଥିଲେ। 51:11 ଲେଖା ଅଛି, ତୁମ୍ଭ ଛାମୁରୁ ମୋତେ ଦୂର କର ନାହିଁ ଓ ତୁମ୍ଭ ପବିତ୍ର ଆତ୍ମା ମୋଠାରୁ ନିଅ ନାହିଁ। ଦାଉଦଙ୍କ ଉପରେ ପବିତ୍ର ଆତ୍ମା ଅଧିଷ୍ଠାନ କରିଥିଲେ ଯେପରି ସେ ଈଶ୍ୱରଙ୍କର ଜଣେ ଉତ୍ତମ ଲୋକ ହେବାକୁ ପାରନ୍ତି। ଆଉ ଦାଉଦ ସେହି ପ୍ରାର୍ଥନା କରିଥିଲେ ଯେପରି ସେହି ପବିତ୍ର ଆତ୍ମା ତାଙ୍କଠାରୁ ଯେପରି ନିଆ ନଯାଏ। ଆଜି କିନ୍ତୁ ଖ୍ରୀଷ୍ଟ ବିଶ୍ୱାସୀମାନେ ସେ ପ୍ରକାର ପ୍ରାର୍ଥନା କରିପାରିବେ ନାହିଁ, କାରଣ ଆପଣ ଯଦି ପବିତ୍ର ଆତ୍ମାରେ ଅବଗାହିତ ହୋଇଅଛନ୍ତି ତାହେଲେ ସେ ଆପଣଙ୍କୁ କେବେ ହେଲେ ପରିତ୍ୟାଗ କରିବେ ନାହିଁ, ଯାହାକି ଆମେ ଏଫିସି 4:30 ଲକ୍ଷ୍ୟ କରିବାକୁ ପାରୁ। ଏହାପରେ 51:12 ଏହିପରି ଲେଖା ଅଛି, ତୁମ ପରିତାଣର ଆନନ୍ଦ ପୁନର୍ବାର ମୋତେ ଦିଅ ଓ ସ୍ୱଚ୍ଛନ୍ଦ ଆତ୍ମା ଦେଇ ମୋତେ ଧରି ରଖ। ଦାଉଦ ତାହାଙ୍କର ପରିତାଣ ହରାଇ ନଥିଲେ, ମାତ୍ର ସେ ସେହି ପରିତାଣର ଆନନ୍ଦକୁ ହରାଇଥିଲେ। ତେଣୁକରି ସେ ସେହି ସହଭାଗିତା ଓ ଆନନ୍ଦ ପୁନର୍ବାର ଫେରି ପାଇବା ନିମନ୍ତେ ପ୍ରାର୍ଥନା କରିଥିଲେ। ପ୍ରିୟ ବନ୍ଧୁ, ହଁ, ଆମେ ପରିତାଣ ହରାଇ ନ ପାରୁ, ମାତ୍ର ଯଦି ଆମେ ପାପରେ ପତିତ ହେଉ ତାହେଲେ ଆମେ ସେହି ପରିତାଣର ଆନନ୍ଦକୁ ହରାଇ ବସୁ। ପ୍ରିୟ ବନ୍ଧୁ, ଆଜି ଆମେ କ'ଣ ସେହି ବାସ୍ତବ ଭାବରେ ପରିତାଣର ଆନନ୍ଦକୁ ଉପଲବ୍ଧି କରିପାରୁଛୁ କି? ଯଦି ନାହିଁ ତାହେଲେ ଆମେ ଜାଣି ରଖିବାକୁ ହେବ ଯେ ଆମମାନଙ୍କର ଜୀବନରେ ତ୍ରୁଟି ରହିଅଛି। ତେବେ ଦାଉଦ ଏହି ସମସ୍ତ ଏକ ମହାନ ଉଦ୍ଦେଶ୍ୟ ସାଧନ ନିମନ୍ତେ ଚାହିଁଥିଲେ। ଦେଖନ୍ତୁ 51:13-15 ମଧ୍ୟରେ ଏହିପରି ଲେଖା ଅଛି, ତହିଁରେ ମୁଁ ଅପରାଧୀମାନଙ୍କୁ ତୁମ୍ଭର ପଥ ଶିଖାଇବି ଓ ପାପୀମାନେ ତୁମ୍ଭ ପ୍ରତି ଫେରିବେ। ହେ ପରମେଶ୍ୱର, ମୋ ତ୍ରାଣର ପରମେଶ୍ୱର, ତୁମେ ମୋତେ ରକ୍ତପାତ ଦୋଷରୁ ଉଦ୍ଧାର କର। ତହିଁରେ ମୋହର ଜିହ୍ୱା ତୁମ୍ଭ ଧର୍ମ ବିଷୟ ଉଚ୍ଚସ୍ୱରରେ ଗାନ କରିବ। ହେ ପ୍ରଭୁ, ମୋ ଉଷ୍ଠାଧର ଫିଟାଅ, ତହିଁରେ ମୋ ମୁଖ ତୁମ୍ଭର ପ୍ରଶଂସା ପ୍ରକାଶ କରିବ। ଦାଉଦ ଈଶ୍ୱରଙ୍କର ପ୍ରଶଂସା ପୁନର୍ବାର କରିବାକୁ ଚାହିଁଥିଲେ ଓ ଅନେକଙ୍କୁ ଈଶ୍ୱରଙ୍କ ନିମନ୍ତେ ଲାଭ କରିବାକୁ ଚାହିଁଥିଲେ। ଆଜି ଆମେ କାହାର ପ୍ରଶଂସା କରୁଅଛୁ? ଆଜି ଆମେ କେତେ ଜଣଙ୍କୁ ଖ୍ରୀଷ୍ଟଙ୍କ ନିମନ୍ତେ ଲାଭ କରିପାରିଅଛୁ ବା ଲାଭ କରିବା ପାଇଁ ଚାହୁଁଅଛୁ? ଏହାପରେ 19 ଲେଖା ଅଛି, ତେବେ ତୁମ୍ଭେ ଧର୍ମବଳି, ହୋମବଳି ଓ ପୂର୍ଣ୍ଣ ଆହୁତିରେ ସନ୍ତୁଷ୍ଟ ହେବ, ତହୁ ଲୋକମାନେ ତୁମ୍ଭ ବେଦୀ ଉପରେ ବୃଷମାନ ଉତ୍ସର୍ଗ କରିବେ। ସେ କେବଳ ଈଶ୍ୱରଙ୍କର ପ୍ରଶଂସା କରିବା ନିମନ୍ତେ ଚାହିଁନଥିଲେ, ମାତ୍ର ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବାକୁ ଚାହିଁଥିଲେ। ସେଦିନ ଯେପରି ଜଣେ ସ୍ତ୍ରୀ ଫାରୁସି ସିମନଙ୍କ ଗୃହରେ ପ୍ରଭୁ ଯୀଶୁଙ୍କର ପାଦ ତାହାର ଆଖିର ଲୁହରେ ଧୋଇ ତାହାର କେଶରେ ପୋଛି ଦେଇଥିଲା, କାରଣ ସେ ଯୀଶୁଙ୍କୁ ବହୁତ ପ୍ରେମ କରୁଥିଲା। ପ୍ରିୟ ବନ୍ଧୁ, ଆଜି ଆପଣ କିପରି ଭାବରେ ପ୍ରଭୁ ଯୀଶୁଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚାହାନ୍ତି? ଦାନ ଦେଇ ନା ନିଜର ମନ ଦେଇ, ଧନ ଦେଇ ନା ନିଜର ପ୍ରେମ ଦେଇ? ପ୍ରଭୁ ଚାହାନ୍ତି ଆମେ ଯେପରି ତାହାଙ୍କୁ ପ୍ରେମ କରିବା ସଙ୍ଗେ ସଙ୍ଗେ ତାହାଙ୍କୁ ଆମ ହୃଦୟରେ ସ୍ଥାନ ଦେଉ ଓ ଅନେକଙ୍କୁ ତାହାଙ୍କ ନିମନ୍ତେ ଲାଭ କରୁ। ପ୍ରଭୁ ଆମମାନଙ୍କ ଜୀବନରୁ ଦାନ ଚାହାନ୍ତି ନାହିଁ, ମାତ୍ର ସେ ଚାହାନ୍ତି ଆମମାନଙ୍କର ମନ। ଆଜି ଅନେକ ବିଶ୍ୱାସୀ ବିଶ୍ୱାସିନୀମାନେ ଅଛନ୍ତି ଯେଉଁମାନେ ପ୍ରଭୁଙ୍କର ପ୍ରଶଂସା କରିବା ପାଇଁ ତାଙ୍କର ଗୃହକୁ ନ ଯାଇ ବା ମନ୍ଦିରକୁ ନ ଯାଇ ସେମାନେ ଅନ୍ୟ ହାତରେ ଦାନ ଦେଇଦିଅନ୍ତି, ଯେ ପ୍ରଭୁଙ୍କ ନିମନ୍ତେ ଏହି ଦାନ ଦେଇଦେବେ। କିନ୍ତୁ ପ୍ରଭୁ ସେ ପ୍ରକାର ଦାନ ଚାହାନ୍ତି ନାହିଁ। ଆମେ ଯଦି ପ୍ରଭୁଙ୍କ ବିଷୟରେ ଉଦ୍ଯୋଗୀ ନୁହଁ, ଆମେ ଯଦି ପ୍ରଭୁଙ୍କର ପ୍ରଶଂସା କରିପାରୁନାହୁଁ, ଆମେ ଯଦି ପ୍ରଭୁଙ୍କର ଗୌରବ କରିବା ପାଇଁ ତାଙ୍କର ଆଳୟ ମଧ୍ୟକୁ ଯାଇକି ସମବେତ ଭାବେ ତାଙ୍କର ପ୍ରଶଂସା କରିପାରୁନାହୁଁ, ତାହେଲେ ସେହି ଦାନ ଦେବାରେ ମୂଲ୍ୟ କ'ଣ ଅଛି? କିଛି ମୂଲ୍ୟ ଅଛି କି? ଆମମାନେ ପ୍ରଭୁଙ୍କର ନିକଟବର୍ତ୍ତୀ ହେବା ନାହିଁ, ମାତ୍ର ପ୍ରଭୁଙ୍କୁ ଆମେ ଦାନ ଦେଇ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରିବା, ତାହା କେବେ ହେଲେ ସମ୍ଭବ ନୁହେଁ। ପ୍ରଭୁ ଚାହାନ୍ତି ଆମମାନଙ୍କର ହୃଦୟ, ଆମମାନଙ୍କର ମନ। ଆଜି ଯଦି ଆମମାନଙ୍କର ଜୀବନ ପ୍ରଭୁଙ୍କ ନିକଟରେ ନାହିଁ, ବା ଆମମାନଙ୍କ ହୃଦୟରେ ଆମେ ପ୍ରଭୁଙ୍କୁ ସ୍ଥାନ ଦେଇନାହୁଁ, ତାହେଲେ ସେହି ଦାନ ଦେବାରେ କିଛି ମୂଲ୍ୟ ନାହିଁ। ପ୍ରଭୁ ତ ଆମମାନଙ୍କୁ ସବୁକିଛି ଦେଇଛନ୍ତି, ଆମେ ପ୍ରଭୁଙ୍କୁ ଦେଇ କ'ଣ ସନ୍ତୁଷ୍ଟ କରିପାରିବା? ଆମମାନଙ୍କର ଯାହା କିଛି ଅଛି ସବୁ ତ ତାହାଙ୍କର, ଆଉ ଆମେ ପ୍ରଭୁଙ୍କ ନିମନ୍ତେ ଯାହା ଦାନ ଦେଉଛୁ, ପ୍ରଭୁ ତାହା ତୁଳନାରେ ଆମମାନଙ୍କୁ ଯଥେଷ୍ଟ ଅଧିକ ଦିଅନ୍ତି ବା ଦେଉଛନ୍ତି। କିନ୍ତୁ ସେ ଚାହାନ୍ତି ଆମମାନଙ୍କର ହୃଦୟ। ଯଦି ଆମମାନଙ୍କ ହୃଦୟ ପ୍ରଭୁଙ୍କଠାରେ ସରଳ ନୁହେଁ, ଯଦି ଆମମାନଙ୍କର ହୃଦୟରେ ପ୍ରଭୁ ନାହାନ୍ତି, ତାହେଲେ ସେହି ଦାନ ଦେବା ତାହାଙ୍କ ନିକଟରେ ଗ୍ରହଣଯୋଗ୍ୟ ନୁହେଁ। ସେଦିନ ସେହି ବିଧବାର ଦାନକୁ ପ୍ରଭୁ ଗ୍ରହଣ କଲେ। ସେ କ'ଣ ବହୁତ ଗୁଡ଼ିଏ ଦାନ ଦେଇଥିଲା? ନୁହେଁ, ଏକ ପାହୁଲା ମୂଲ୍ୟର ଦୁଇ କ୍ଷୁଦ୍ର ମୁଦ୍ରା ମାତ୍ର। ପ୍ରଭୁ କହନ୍ତି ସେ ବହୁତ ଦାନ ଦେଲା, କାରଣ ପ୍ରଭୁ ତାହାର ଅନ୍ତରକୁ ଦେଖିଲେ। ତେଣୁ ପ୍ରଭୁ ଆମମାନଙ୍କର ଅନ୍ତରକୁ ଦେଖନ୍ତି। ଆସନ୍ତୁ ଆମମାନଙ୍କ ହୃଦୟ ଦେଇ ଆମେ ପ୍ରଭୁଙ୍କୁ ଗୌରବ ଦେବା। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
প্রিয় শ্রোতা, এই কার্যক্রম শুনিবার আপনার অশেষ ধন্যবাদ। এই কার্যক্রম আপনার কিপর লাগিলা ও কেউ বিষয়টি আপনার হৃদয়ক অধিক স্পর্শ করেছে তাহা লিখি জনাইলে আমি বিশেষ উপকৃত হব। যদি কিছু প্রশ্ন বা সন্দেহ থাকে তাহা পত্র মাধ্যমে অথবা টেলিফোন যোগে আমাকে জনাত। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
ঠিকানাটি আউথরে শুনন্তু পথ প্রদর্শিকা ট্রান্সওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
আমার ইমেল আড্রেসটি লিখে রাখন্তু odia.ttb@radio882.com। তেবে আজি পাই এইখানে রাখুছু। নমস্কার।
তুম পাপ রূপ গরল জেতে কা পান কলে হাসি হাসি রহিছি কি মনে সেই বলিদান পানি মনিষ পাই আজি যায়।